ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଜାମ୍ମୁ କାଶ୍ମୀରରେ ତୃତୀୟ ପର୍ଯ୍ୟାୟ ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ। ଆଗାମୀ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀ ପ୍ରସ୍ତୁତି ନେଇ ନ୍ୟୁୟର୍କଠାରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୋଷ୍ଠୀ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତା। ନେପାଳର କୋଶି ଏବଂ ଗଣ୍ଡକ ନଦୀ ବ୍ୟାରେଜ୍ରୁ ଜଳ ନିଷ୍କାସନ ନେଇ ତଳିଆ ଅଞ୍ଚଳବାସୀଙ୍କ ପାଇଁ ବିହାର ଜଳସମ୍ପଦ ବିଭାଗର ସତର୍କ ସୂଚନା। ଏବଂ ଭାରତ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 114ତମ ସଂସ୍କରଣ ହେବ। ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଚତୁର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଆଣ୍ଡ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ରାଜନୈତିକ ଦଳଗୁଡ଼ିକ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ଜାମ୍ମୁ କାଶ୍ମୀର ଅନ୍ତିମ ପର୍ଯ୍ୟାୟରେ 40ଟି ବିଧାନସଭା ଆସନ ନିମନ୍ତେ ଅକ୍ଟୋବର 1ରେ ଭୋଟ୍ ଗ୍ରହଣ କରାଯିବ। ବିଭିନ୍ନ ରାଜନୈତିକ ଦଳର ନେତାମାନେ ମତଦାତାଙ୍କୁ ସେମାନଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ଲାଗି ରାଲି ଏବଂ ରୋଡ୍ ଶୋ'ର ଆୟୋଜନ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁରେ ଏକ ରାଲିକୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ଆଜି କେତୋଟି ନିର୍ବାଚନୀ ରାଲିରେ ଅଂଶଗ୍ରହଣ କରୁଛନ୍ତି। ଇତିମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗତକାଲି ଜାମ୍ମୁର କଠୁଆଠାରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ବିଧାନସଭା ନିର୍ବାଚନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଲୋକମାନେ ଏବେ ଶାନ୍ତି ଏବଂ ବିକାଶ ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛନ୍ତି। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନଡ୍ଡା କହିଛନ୍ତି କାଶ୍ମୀର ଯୁବପିଢ଼ି ଆତଙ୍କବାଦ ଏବଂ ହିଂସାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ମୁଖ୍ୟଧାରାରେ ସାମିଲ ହୋଇଛନ୍ତି। ହରିୟାଣାରେ 90 ଆସନ ବିଶିଷ୍ଟ ବିଧାନସଭା ନିମନ୍ତେ ଅକ୍ଟୋବର 5 ତାରିଖରେ ମତଦାନ ହେବ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଅମ୍ବାଲା, କୁରୁକ୍ଷେତ୍ର ଏବଂ ରେବାରୀରେ ଜନସଭାକୁ ସମ୍ବୋଧନ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସେ ଆଲୋକପାତ କରିଥିଲେ। ପୂର୍ବର କଂଗ୍ରେସ ସରକାର ଦୁର୍ନୀତିରେ ଲିପ୍ତ ଥିଲା ବୋଲି ଶ୍ରୀ ଶାହା ଅଭିଯୋଗ କରିଥିଲେ। ସେହିପରି କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା ମଧ୍ୟ କେତେକ ଜନସଭାକୁ ସମ୍ବୋଧନ କରିଥିଲେ। ବିଜେପି ନେତୃତ୍ୱାଧୀନ ସରକାରଙ୍କ ଯୋଗୁଁ କୃଷିଜୀବୀ, ଶ୍ରମିକ, ବ୍ୟବସାୟୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବେକାରୀ ହାର ବୃଦ୍ଧି ପାଇଛି ବୋଲି ସେ ଅଭିଯୋଗ କରିଥିଲେ। ସେହିଭଳି ଆମ୍ ଆଦ୍ମୀ ପାର୍ଟି ତଥା ଅନ୍ୟାନ୍ୟ ରାଜ୍ୟସ୍ତରୀୟ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି। ଆଗାମୀ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀ ପ୍ରସ୍ତୁତି ନେଇ ନ୍ୟୁୟର୍କଠାରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୋଷ୍ଠୀ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ବିମ୍ଷ୍ଟେକ୍ ରାଷ୍ଟ୍ରୀୟ ସମୂହ ସହ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଅର୍ଥନୀତି ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରାଯାଇଛି। ସାମୁଦ୍ରିକ ତଥା ପ୍ରଯୁକ୍ତିବିଦ୍ୟା ଯୋଗାଯୋଗର ଉନ୍ନତି ଏବଂ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି, ବିକାଶ ଓ ସହଭାଗିତାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପଡ଼ୋଶୀ ପ୍ରଥମ, ଭିଜନ ସାଗର ଏବଂ ଆକ୍ଟ ଇଷ୍ଟ ନୀତି ଆଧାରରେ ବିମ୍ଷ୍ଟେକ୍ ରାଷ୍ଟ୍ରସମୂହ ସହ ବ୍ୟାପକ ସହଭାଗିତା ନେଇ ଭାରତ ପ୍ରତିଶ୍ରତିବଦ୍ଧ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ବିହାର ଗସ୍ତରେ ଯାଇଛନ୍ତି। ଦଳୀୟ ସଦସ୍ୟତା ଗ୍ରହଣ ସଂକ୍ରାନ୍ତ ଅଭିଯାନର ସ୍ଥିତି ନେଇ ଶ୍ରୀ ନଡ୍ଡା ସମୀକ୍ଷା କରିଛନ୍ତି। ଏହି ଗସ୍ତ ଅବସରରେ ସେ ବିହାରର ଦଳୀୟ ସାଂସଦ, ବିଧାୟକ ଏବଂ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କ ସହ ସଦସ୍ୟତା ଅଭିଯାନ ନେଇ ବିଚାର ବିମର୍ଶ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 2 ମାସ ମଧ୍ୟରେ ବିଜେପି ରାଜ୍ୟରୁ 1 କୋଟି ଲୋକଙ୍କୁ ଦଳୀୟ ସଦସ୍ୟ ଭାବେ ଗ୍ରହଣ କରିବାର ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ବିହାରରେ ବିଜେପି ଦଳୀୟ ସଦସ୍ୟତା ଗ୍ରହଣ ଅଭିଯାନ ଚଳିତ ମାସ 2 ତାରିଖରୁ ଆରମ୍ଭ ହୋଇଛି। ନେପାଳର କୋଶି ଏବଂ ଗଣ୍ଡକ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ଦୁଇ ନଦୀର ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି। ସେଠାରେ ଜଳ ନିଷ୍କାସନ ସମ୍ଭାବନା ଥିବାରୁ ବିହାର ଜଳସମ୍ପଦ ବିଭାଗ ତଳିଆ ଅଞ୍ଚଳଗୁଡ଼ିକ ପାଇଁ ଆକସ୍ମିକ ବନ୍ୟା ସଂକ୍ରାନ୍ତ ସତର୍କ ସୂଚନା ଜାରି କରିଛି। କୋଶି ଏବଂ ଗଣ୍ଡକ ବ୍ୟାରେଜ୍ରୁ 6 ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହୋଇପାରେ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି। ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ସରଣ, ଗୋପାଳଗଞ୍ଜ, ସୁପୌଲ, ସହରସା ଏବଂ ଅନ୍ୟ କେତେକ ଜିଲ୍ଲା ପ୍ରଭାବିତ ହୋଇପାରେ। ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ସୁପୌଲ ଜିଲ୍ଲାପାଳ କୌଶଲ କୁମାର କହିଛନ୍ତି, ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଏଥିପାଇଁ ସୂଚନା ପ୍ରଦାନ କରାଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସନ୍ତୋଷ କୁମାର ମଲ୍ଙ୍କ ଅଧ୍ୟକ୍ଷତାରେ ଗତ ସନ୍ଧ୍ୟାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗଣ୍ଡକ ଏବଂ କୋଶି ଅବବାହିକା ଜଳ ନିଷ୍କାସନ ପାଇଁ ଜାରି ମାର୍ଗଦର୍ଶିକାକୁ ଅନୁସରଣ କରିବାକୁ ସଚିବ ଶ୍ରୀ ମଲ୍ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜଳସମ୍ପଦ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। ବିଶିଷ୍ଟ ଗାୟିକା ସ୍ୱର୍ଗତ ଲତା ମଙ୍ଗେସ୍କରଙ୍କର 95ତମ ଜନ୍ମବାର୍ଷିକୀ ଅବସରରେ ସମଗ୍ର ଦେଶ ତାଙ୍କର ସ୍କୃତିଚାରଣ କରୁଛି। 1929 ସେପ୍ଟେମ୍ବର 28 ତାରିଖରେ ଜନ୍ମଗ୍ରହଣ କରିଥିବା ଲତା ମଙ୍ଗେସ୍କର ଦେଶବାସୀଙ୍କୁ ଆକୃଷ୍ଟ କରିପାରିଥିଲେ ନିଜର ଗାୟିକୀ ମାଧ୍ୟମରେ। 70 ବର୍ଷ ସଙ୍ଗୀତ ଜୀବନ ଭିତରେ ଏକାଧିକ ଭାଷାରେ 25,000ରୁ ଅଧିକ ଗୀତ ଗାଇ ପରବର୍ତ୍ତୀ ପିଢ଼ିର କଳାକାରଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ଭାରତରତ୍ନ ପୁରସ୍କାର ପ୍ରାପ୍ତ ଲତା ମଙ୍ଗେସ୍କର 2022 ମସିହା ଫେବୃୟାରୀ 6 ତାରିଖରେ ଇହଲୀଳା ସମ୍ବରଣ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ସମଗ୍ର ଦେଶ ଆଜି ତାଙ୍କର ସ୍କୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ତାଙ୍କର ସ୍କୃତିଚାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମାତୃଭୂମିର ସ୍ୱାଭିମାନ ରକ୍ଷା ପାଇଁ ନିଜ ଜୀବନକୁ ବଳି ଦେଇଥିବା ଭଗତ ସିଂ ସର୍ବଦା ଅମର ହୋଇ ରହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଦେଶର ସ୍ୱାଧୀନତା ଏବଂ ସୁବର୍ଣ୍ଣ ଭବିଷ୍ୟତ ପାଇଁ ଭଗତ ସିଂ ନିଜ ଜୀବନକୁ ବଳି ଦେଇଥିଲେ ବୋଲି କହିଛନ୍ତି। ଜାମ୍ମୁ କାଶ୍ମୀରର କୁଲଗାଓଁ ଜିଲ୍ଲା ଅନ୍ତର୍ଗତ ଆଦିଗାମ୍ଠାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ସକାଳୁ ଗୁଳି ବିନିମୟ ହୋଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଘେରାଉ ଏବଂ ତଲାସୀ ଅଭିଯାନ କରାଯାଇଥିଲା। ତେବେ ସନ୍ଦିଗ୍ଧ ସ୍ଥାନକୁ ସୁରକ୍ଷା ବାହିନୀ ଗତି କରୁଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀଙ୍କ ପଟୁ ଗୁଳିଗୋଳା ମାଡ଼ କରାଯାଇଥିଲା। ସୁରକ୍ଷା ବାହିନୀ ତା'ର ପାଲଟା ଜବାବ ଦେଇଥିଲେ। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସଠାରେ ନେପାଳରେ 12 ବିକାଶ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତ ସରକାରଙ୍କ ଅନୁମୋଦନରେ 474 ମିଲିୟନ ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ ଆରମ୍ଭ କରାଯିବ। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ ଏବଂ ସାଂସ୍କୃତିକ ଭିଭିଭୂମି ସମ୍ପର୍କିତ ପ୍ରକଳ୍ପ ରହିଛି। 12 ପ୍ରକଳ୍ପ ମଧ୍ୟରେ ଓଖଲଡୁଙ୍ଗା, ଦୈଲେଖ, ସପ୍ତରୀ, ମୋରଙ୍ଗ, ଚିତ୍ତବନ ଏବଂ ସୁନସାରୀରେ ବିଦ୍ୟାଳୟ ଭବନ ନିର୍ମାଣ କରାଯିବ। ସେହିପରି ଭୋଜପୁରରେ ଏକ ବହୁଦିଶ ସଂସ୍ଥାନ ନିର୍ମାଣ କରାଯିବାକୁ ଥିବାବେଳେ ସୋଲୁଖୁମ୍ଭଠାରେ ଜଳ ପ୍ରକଳ୍ପ, ବାଜୁରାରେ ଖାଦ୍ୟଶସ୍ୟ ସଂଗ୍ରହ ଏବଂ ବିତରଣ କେନ୍ଦ୍ର ଏବଂ ଧାଡଙ୍ଗରେ ଚକ୍ଷୁ ଚିକିତ୍ସାଳୟ ଓ ଡାଙ୍ଗରେ ଅପରେସନ୍ ଥିଏଟର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେଲେ ସେଠାକାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି ଉତ୍ପାଦନ ସଂରକ୍ଷଣ ଏବଂ ସାଂସ୍କୃତିକ ସୁବିଧା ମିଳିପାରିବ। 2003 ପରେ ଭାରତ ସରକାର ନେପାଳରେ 563ଟିରୁ ଅଧିକ ବହୁମୂଲ୍ୟ ବିକାଶ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେଥିମଧ୍ୟରୁ 12 ପ୍ରକଳ୍ପ ନିମନ୍ତେ ଗତକାଲି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଇତିମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ପୋଲ, ପାନୀୟ ଜଳ ଭଳି 490 ପ୍ରକଳ୍ପ ଶେଷ ହୋଇଥିବା ଜଣାପଡ଼ିଛି। କାନପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁଁ ଆରମ୍ଭ ହୋଇପାରି ନାହିଁ। ବାଂଲାଦେଶ ପ୍ରଥମ ଇନିଂସରେ କରିଥିବା 3 ୱିକେଟ୍ ବିନିମୟରେ 107 ରନ୍ ସ୍କୋର୍ ଆଜି ଖେଳ ଆରମ୍ଭ କରିବ। ଗତକାଲି ପ୍ରବଳ ବର୍ଷା ଯୋଗୁଁ ଅପରାହ୍ନ ପରେ ଖେଳ ବନ୍ଦ ରହିଥିଲା। ବାଂଲାଦେଶର ମୋମିନୁଲ ହକ୍ 40 ଏବଂ ମୁସଫିକର ରହିମ 6 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଗତକାଲି ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ସୂଚନାଯୋଗ୍ୟ, ଚେନ୍ନାଇଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ 280 ରନ୍ରେ ବାଂଲାଦେଶକୁ ପରାସ୍ତ କରି 1-0 ସିରିଜ୍ରେ ଅଗ୍ରଣୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଜାମ୍ମୁ କାଶ୍ମୀରରେ ତୃତୀୟ ପର୍ଯ୍ୟାୟ ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ। ନେପାଳର କୋଶି ଏବଂ ଗଣ୍ଡକ ନଦୀ ବ୍ୟାରେଜ୍ରୁ ଜଳ ନିଷ୍କାସନ ନେଇ ତଳିଆ ଅଞ୍ଚଳବାସୀଙ୍କ ପାଇଁ ବିହାର ଜଳସମ୍ପଦ ବିଭାଗର ସତର୍କ ସୂଚନା ଏବଂ ଭାରତ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ। ଅଧିକ ସମ୍ଭାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।